ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଓଡ଼ିଶାନ ଆଇବା 17 ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଧାନସଭାନ ଆଇ ସିଏଜି ରିପୋର୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଶ୍ରମିକମାନଙ୍କର କଲ୍ୟାଣ ଲାଗି ଦିଆଯାଉଥିବା ସାହସ ଟଙ୍କାକେ ବଢ଼ାଲେ ରାଜ୍ୟ ସରକାର। ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ଲାଗି ଇ କେୱାଇସି ପ୍ରକ୍ରିୟା ଆଇବା ଡିସେମ୍ବର ମାସ ତକ ଚାଲବା। ଆଉର୍ ରାଜ୍ୟର ସବୁ ରାଜସ୍ୱ ଗାଁକେ ଆଇବା ମାର୍ଚ୍ଚ ମାସ ତକ ବିଜୁଳି ସେବା ଯୋଗାଇ ଦିଆଯିବା କହିଲେ ଶକ୍ତିମନ୍ତ୍ରୀ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 17 ତାରିଖ ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍। ଇ ଅବସରରେ ସେ ଭୁବନେଶ୍ୱର ଜନତା ମୈଦାନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଇତାର ସହିତ ପ୍ରଧାନମନ୍ତ୍ରୀ ଆଉ କେତେଟା କଲ୍ୟାଣମୂଳକ ଯୋଜନାର ମୂଲ କରବାର ସହିତ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ସକାଳ ବେଳା 11:37 ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚବେ। ସେଠାନୁ ସଡ଼କ ବାଟେ 11:55 ଜନତା ମୈଦାନକେ ପହଞ୍ଚବେ। ଦିନର 12:00 ତକ ପ୍ରଧାନମନ୍ତ୍ରୀ ଜନତା ମୈଦାନ ହେବାରକେ ଥିବାର କାର୍ଯ୍ୟକ୍ରମଟି ଯୋଗ ଦେବେ। ସେନ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ ଆଉ ଲୋକାର୍ପଣ କରିବେ। ଇତାର ଉତ୍ତରୁ ପ୍ରଧାନମନ୍ତ୍ରୀ ଦିନର 1:25 ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାନ ଆଇସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍। ଇତାର ସହିତ ମୁଖ୍ୟମନ୍ତ୍ରୀ ଗୃହନ ଓଡ଼ିଶା ଦ୍ରବ୍ୟ ଆଉ ସେବା କର ସଂଶୋଧନ ବିଲ୍ 2024 ବିଲ୍ ବିଚାର ଲାଗି ଉପସ୍ଥାପିତ କରିଛନ୍। ବିଲ୍ ସପକ୍ଷ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ଦେଇଥିବା ବେଳେ ଇତାର ଉପରେ ଏଛେନ୍ ଗୃହନ ଆଲୋଚନା ଜାରି ରହିଛି। ଆଲୋଚନା ଶେଷ ହେବାର ଉତ୍ତରୁ ଏହି ବିଧେୟକ ପାରିତ ହେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ଲାଗି ଦିଆଯାଉଥିବାର ଭିନ୍ ଭିନ୍ ସାହସ ଟଙ୍କା ବଢ଼ାଯାଇଛି ବୋଲି ଘୋଷଣା କରିଛନ୍। ଭୁବନେଶ୍ୱର ଲୋକସେବା ଭବନ ଆୟୋଜିତ ହୋଇଥିବାର ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫୁ ଆଗନୁ ଦିଆଯାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସାହସ ଟଙ୍କାକେ 4,00,000-6,00,000 ବଢ଼ାଯାଇଛି। ସେନ୍ତା ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରଟି ଦିଆଯାଉଥିବା ସାହସ ଟଙ୍କାକେ 2,00,000-3,00,000 ବଢ଼ାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍ତି ଯେ ଶ୍ରମିକମାନଙ୍କର ଅଭାବ ଅସୁବିଧାକେ ସରକାର ଗୁରୁତ୍ୱର ସହିତ ଧ୍ୟାନ ଦେଉଛନ୍। ସେମାନଙ୍କର ସୁବିଧା ଆର୍ ଅସୁବିଧା ଲାଗି ଓଡ଼ିଶା କୋଠାବାଡ଼ି ଆଉ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇଛି। ସେଥିର୍ଲାଗି ସଭେ ତାଙ୍କର ସାମାଜିକ ନିରାପତ୍ତା ପାଇବାର ଲାଗି ବୋର୍ଡଥି ନିଜ ନିଜ ନାଁ ପଞ୍ଜିକୃତ କରବାର ଦରକାର। ଫି ଜିଲ୍ଲାନ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ଲାଗି ଶ୍ରମ ଅଧିକାରୀମାନେ କାମ କରୁଛନ୍। ମୋ ସେବା ନାଥି ଗୋଟେ ପୋର୍ଟାଲ ଭିଲ୍ କାମ କରୁଛି। ନିର୍ମାଣ ଶ୍ରମିକଙ୍କର ପରିବାରର ଭବିଷ୍ୟତ ବରଖସ୍ତ କରିବା ଲାଗି ବୋର୍ଡ ତରଫୁ ଏସବୁ ସୁବିଧା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏହି କାର୍ଯ୍ୟକ୍ରମଟି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆର୍ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରନ ଆଇବାକାଲ ନିଯୁକ୍ତି ମେଳା ହେବା। ନିଯୁକ୍ତି ମେଳାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ଭିନ୍ ଭିନ୍ ବିଭାଗଟି ନିଯୁକ୍ତି ଲାଗି ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏଥିଲାଗି ମନୋନୀତ ପ୍ରାର୍ଥୀମାନେ ଆଇବାକାଲ ସକାଳର 8:00 ଉପସ୍ଥିତ ରହିକରି ନିଜର ନିଜର ନାଁ ପଞ୍ଜିକୃତ କରବାରକେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ 2024 ପୁରସ୍କାର ଦେଇଛନ୍। ସ୍ୱାସ୍ଥ୍ୟସେବା କ୍ଷେତ୍ରଟି ଉତ୍କର୍ଷ ପ୍ରତିପାଦନ କରିଥିବା ନର୍ସମାନଙ୍କୁ ଏହି ପୁରସ୍କାର ଦିଆଯାଇଛି। ଇ ବଛର ସାରା ଦେଶନୁ 15 ଏହି ପୁରସ୍କାର ଦିଆଯାଇଛି। ସେଥିଭିତରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ କାମ କରୁଥିବା ନର୍ସିଂ ଅଧିକାରୀ ସଂଯୁକ୍ତା ସେଠୀଙ୍କୁ ଭିଲ୍ ପୁରସ୍କୃତ କରାଯାଇଛି। ଏହି ସମ୍ମାନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଂଯୁକ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ସ୍ୱାସ୍ଥ୍ୟସେବା କ୍ଷେତ୍ରଟି ତାଙ୍କର ତ୍ୟାଗ ନିଷ୍ଠା ଆର୍ ଜନସେବା ମହିଳା ସଶକ୍ତିକରଣର ଗୋଟିଏ ବଡ଼ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମଟି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ସବୁ ରାଜସ୍ୱ ଗାଁକେ ଆଇବା ମାର୍ଚ୍ଚ ମାସ ତକ ବିଜୁଳି ସେବା ଯୋଗାଇ ଦିଆଯିବା ବୋଲି ଶକ୍ତିମନ୍ତ୍ରୀ ଆର୍ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍। ବିଧାନସଭାଟି ଶ୍ରୀ ସିଂହଦେଓ କହିଛନ୍ ଯେ ବାକି ଥିବାର ବିଦ୍ୟୁତ୍ ଦେୟ ଦେବାର ଲାଗି ରାଜ୍ୟ ସରକାର ଏହି ବଜେଟ୍ରେ ନୂଆ ବ୍ୟବସ୍ଥା କରିଛନ୍। ରାଜ୍ୟର ପଞ୍ଚାୟତମାନଙ୍କୁ ଏ ବାବଦ 105 କୋଟି ଟଙ୍କା ଦିଆଯାଉଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ହିତାଧିକାରୀମାନେ ମାସକ 300 ୟୁନିଟ୍ ତକ ମାହାଲିଆ ବିଜୁଳି ବ୍ୟବହାର କରିବାର ବ୍ୟବସ୍ଥା ରହିଛି। ହେଲେ 300 ୟୁନିଟ୍ ନୁ କମ୍ ବ୍ୟବହାର ହେଉଥିଲେ ବାକି ବିଜୁଳିକେ ବିକ୍ରି କରାଯାଇପାରବା ବୋଲି ମନ୍ତ୍ରୀ ଶ୍ରୀ ସେଙ୍ଗଦୋ କହିଛନ୍। ସ୍ମାର୍ଟ ମିଟର ବାବଦା କେନ୍ସି ଅଭିଯୋଗ ଥିଲେ ବିତରଣ କମ୍ପାନୀକେ ଲିଖିତ ଆକାରେ ଜନାବାରକେ ମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍। ଏତକେ ଫି 3 ମାସ ଥରେ ଜିଲ୍ଲାସ୍ତରୀୟ ଡିଇସି ବୈଠକ ହେବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ 200 ଗୋଶାଲା ତିଆରି କରାଯିବାର ଲକ୍ଷ୍ୟ ଅଛେ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ବିଧାନସଭାତି ଇ ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ ଗୋ ମାତାଙ୍କର ସୁରକ୍ଷା ଲାଗି ସରକାରୀ ପଦକ୍ଷେପ ନେଉଛନ୍, ଯୋଗାଣ ନିର୍ମାଣକେ ତହକାବାର ଲାଗି ସରକାର ଋଣ ଦେଉଛନ୍, ଦରକାର ପଡ଼ିଲେ 90% ତକ ଋଣ ଛାଡ଼ର ବ୍ୟବସ୍ଥା ରହିଛି, ଗୋରୁଗାଈଙ୍କର ପିଛା ଫି ଦିନ 54 ଟଙ୍କା, ଗୋଖାଦ୍ୟ ଲାଗି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍। ପାହାଡ଼ିଆ ଇଲାକାନ ଘାସ ଚାଷକେ ତହକାବାର ଲାଗି ରାଜ୍ୟ ସରକାର ଏକର ପିଛା 35,000 ଟଙ୍କାର ସବସିଡି ଦେବାର ବ୍ୟବସ୍ଥା କରିଛନ୍ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନର ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ବାବଦେ ଆଜି ଗୋଟିଏ ବୈଠକ ହୋଇଯାଇଛି। ଇଥି ରିନ୍ୟୁ ଗ୍ରୀନ୍ ଏନର୍ଜି ଗ୍ରୁପ୍ର ପ୍ରତିନିଧି ଆର୍ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 2030 ତକ ରାଜ୍ୟର 3 ଜାଗାନ 3 ପ୍ରକଳ୍ପ ଜରିଏ ବଛରକ 1 ମେଟ୍ରିକ୍ ଟନ୍ର ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରସ୍ତୁତ କରାଯିବା। ପାରାଦୀପର ଗ୍ରୀନ୍ ଆମୋନିଆ, ରାୟଗଡ଼ା ଆର୍ ମାଲକାନଗିରିର ଗ୍ରୀନ୍ ମିଥାନଲ ପ୍ଲାଣ୍ଟ ନ ଏହି ପ୍ରକଳ୍ପ ହେବା। ଏସବୁ ପ୍ରକଳ୍ପ ତିଆରି କରିବା ଲାଗି ରାଜ୍ୟ ସରକାରଙ୍କର ସାହସ ଦରକାର ବୋଲି ରିନ୍ୟୁ ଏନର୍ଜି ପ୍ରତିନିଧି କହିଛନ୍। ସେନ୍ତା ଓଡ଼ିଶାନ ଗଚ୍ଛିତ ଥିବା ଅକ୍ଷୟ ଶକ୍ତିକେ ବ୍ୟବହାର କରିକି ସବୁଜ ବିଦ୍ୟୁତ୍ ଉତ୍ପାଦନ, ଗ୍ରୀନ୍ ଆମୋନିଆ, ଗ୍ରୀନ୍ ମିଥାନଲ ପ୍ଲାଣ୍ଟ କରବାରକେ ରିନ୍ୟୁ ଗ୍ରୀନ୍ ଏନର୍ଜି ଯୋଜନା କରିଛେ ବୋଲି ରିନ୍ୟୁ ଗ୍ରୁପ୍ର ପ୍ରତିନିଧି ଶକ୍ତିମନ୍ତ୍ରୀଙ୍କୁ ଜଣାଇଥିଲେ। ଏସବୁ ସବୁଜ ପ୍ରକଳ୍ପ ହେଲେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବାର ସହିତ ଆଖରପାଖର ଇଲାକାର ବିକାଶ ହେବା। ସରକାର ଏ ଦିଗେ ସଚେତନ ଅଛନ୍ ଆର୍ ଇଟାକେ ଆଗ୍କେ ନେବାର ଲାଗି ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ରାଇଜେ ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ଲାଗି ଇ କେଓସି ପ୍ରକ୍ରିୟା ଏବା ଡିସେମ୍ବର ମାସ ତକ ଚାଲିବା ବୋଲି ଖାଦ୍ୟ ଆର୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଶ୍ରୀ ପାତ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ ଯେ ଇ ପ୍ରକ୍ରିୟାଟି ଏଛେନ୍ତ ପାଖାପାଖି 16-17 ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇସାରିଲେନ। ଇମାନଙ୍କର ସଂଖ୍ୟା ଆଗ୍କେ ଆହୁରି ଅଧିକା ହୋଇପାରେ। ଇ କେଓସି ଲାଗି ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶା ଆସବାର ଦରକାର ନାହିଁନ, ସେମାନେ ନିଜର ଜାଗାନ ରହିକରି ଭିଲ୍ ଇ କେୱାଇସି କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ୱଷ୍ଟ କରିଛନ୍। ରାଜ୍ୟର ସବୁ ସହର ଆର୍ ଗାଁ ଇଲାକାନ ଥିବାର ସ୍କୁଲମାନଙ୍କେ ପିଇବାର ପାଣି ସୁବିଧା, ଶୌଚାଳୟ, ବର୍ଷା ପାଣି ସଂରକ୍ଷଣର ସୁବିଧାକେ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ଜୋର୍ ଦେଇଛନ୍। ଇତାକେ ନେଇକରି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାତି ଭିନ୍ ଭିନ୍ ବିଭାଗ ସାଙ୍ଗେ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ରାଜ୍ୟର ଯେନ୍ ସବୁ ସ୍କୁଲମାନଙ୍କେ ଏସବୁର ବ୍ୟବସ୍ଥା ନାହିଁନ, ସେଠାରେ ଏସବୁ ବ୍ୟବସ୍ଥାକେ ସୁନିଶ୍ଚିତ କରିବା ଲାଗି ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗ ଆର୍ ନିର୍ମାଣକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଆର୍ ପରାମର୍ଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ପରମେଶ୍ୱରୀ ଦୁଗ୍ଧ ସମବାୟ ସମିତି କରଡ଼ାପାଲଠାରେ ଦୁଗ୍ଧ ଚାଷୀମାନଙ୍କର ଜୀବିକା ଆର୍ ଆର୍ଥିକ ଅଭିବୃଦ୍ଧି ଲାଗି ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ସଫଲ କରିବାର ଲାଗି ବୀର ମହାରାଜପୁର ବ୍ଲକର ଅମରପାଲି, କଦଲିପାଲି, ଖଣ୍ଡହତା, କରଡ଼ାପାଲ ଆର୍ ବଡ଼ମାଲବାଗିର ସମିତି ମାନକେ ଡକ୍ୟୁମେଣ୍ଟାରୀ ଫିଲ୍ମ ଜରିଏ ସଚେତନ କରାଯାଇଥିଲା। ବୌଦ୍ଧ ଜିଲ୍ଲା ଅଣଗେଜେଟେଡ୍ ବନସେବା ସଂଘ ତରଫ ବାମଣ୍ଡା ନର୍ସରୀଠାରେ ବନ ଶହୀଦ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସେନ ଥିବା ଶହୀଦ ସ୍ତମ୍ଭନ ଅତିଥି ଆଉ ବନ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଜଙ୍ଗଲ ନିଆଁ ଲିଭାଲା ବେଳେ ବନ୍ୟପ୍ରାଣୀ ଆକ୍ରମଣ ସମିଆତି ଜଙ୍ଗଲ ସୁରକ୍ଷା ଲାଗି ଜୀବନ ଯାଇଥିବାର ବନ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 10 ବର୍ଷର ପୁରୁଣା ଆଧାର କାର୍ଡକେ ଅପଡେଟ୍ କରିବାର ଲାଗି ଭାରତୀୟ ଏକକ ପରିଚୟ ପ୍ରାଧିକରଣ UIDAI ତରଫ କୁହାଯାଇଛି। ମାହାଲିଆ ଅପଡେଟ୍ ଲାଗି ଆଇବା 14 ତାରିଖ ଦିନ ଶେଷ ତାରିଖ ରହିଛି। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବତି ରାଜ୍ୟ ବର୍ଷା ଜାରି ରହିଛି। ଆଇବାକାଲି ସମ୍ଭଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ସହିତ ସମୁଦ୍ରଖଣି ଇଲାକା ଆର୍ ଉତ୍ତର ଓଡ଼ିଶାର 14 ଜିଲ୍ଲାନ ବର୍ଷା ହୋଇପାରେ। ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଓଡ଼ିଶାନ ଆଇବା 17 ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଧାନସଭାନ ଆଜି ସିଏଜି ରିପୋର୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଶ୍ରମିକମାନଙ୍କର କଲ୍ୟାଣ ଲାଗି ଦିଆଯାଉଥିବାର ସାହସ ଟଙ୍କାକେ ବଢ଼ାଲେ ରାଜ୍ୟ ସରକାର। ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ଲାଗି ଇ କେୱାଇସି ପ୍ରକ୍ରିୟା ଆଇବା ଡିସେମ୍ବର ମାସ ତକ ଚାଲବା। ଆଉ ରାଜ୍ୟର ସବୁ ରାଜସ୍ୱ ଗାଁକେ ଆଇବା ମାର୍ଚ୍ଚ ମାସ ତକ ବିଜୁଳି ସେବା ଯୋଗାଇ ଦିଆଯିବା କହିଲେ ଶକ୍ତିମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।